ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ତାପସ ରଞ୍ଜନ ସାହୁ। ଆଇବା ପାଞ୍ଚ ବର୍ଷରେ ରାଜ୍ୟ 2.5 ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ କରିବାର ଲକ୍ଷ୍ୟ ରହିଛି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଗତକାଲି ସଞ୍ଜବେଳେ ଦୁଇଦିନିଆ ନୂଆଦିଲ୍ଲୀ ଗସ୍ତନ ଯାଇଛନ୍ତି। ଭୁବନେଶ୍ୱର ବିମାନ ବନ୍ଦରରୁ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇକରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଓଡ଼ିଶାକେ ବଡ଼ ସଂଖ୍ୟାତି ପୁଞ୍ଜିନିବେଶକାରୀମାନଙ୍କୁ ଆକୃଷ୍ଟ କରବାରକେ ସେ ଚେଷ୍ଟା କରବେ। ଏହି ଦୁଇଦିନିଆ ଗସ୍ତଥି ଭିନ୍ ଭିନ୍ ପୁଞ୍ଜିନିବେଶକାରୀମାନଙ୍କ ସାଙ୍ଗେ ସିଧାସଳଖ ଆଲୋଚନା କରବେ। ଏତାର ସହାୟତେ ଆଇବା ଦିନେ ଓଡ଼ିଶାନ ହେବାରକେ ଥିବା ପୁଞ୍ଜିନିବେଶକାରୀମାନଙ୍କର ସମ୍ମିଳନୀଥି ଯୋଗ ଦେବାରକେ ସେମାନଙ୍କୁ ନିୟୁତା ଦେବେ ବୋଲିକରି ମୁଖ୍ୟମନ୍ତ୍ରୀ କହିଛନ୍ତି। ସେ ଆହୁରି କହିଛନ୍ତି ଯେ ଫୁଡ୍ ପ୍ରସେସିଂ ଆଇଟି କେମିକାଲ ବାଗିର କ୍ଷେତ୍ରଥି ପୁଞ୍ଜିନିବେଶ ଲାଗି ଜୋର୍ ଦିଆଯିବାର ସଙ୍ଗେ ଏହି କ୍ଷେତ୍ରରୁ କାମ କରୁଥିବା ଭିନ୍ ଭିନ୍ ନିବେଶକାରୀଙ୍କ ସଙ୍ଗେ ଆଲୋଚନା କରାଯିବା। ଏଣୁ ଜଣାଇ ଦିଆଯାଇପାରେ ଯେ ଆଇବା ବଛର ଜାନୁଆରୀ 28 ଆର୍ 29 ତାରିଖ ଦିନ ଉତ୍କର୍ଷ ଓଡ଼ିଶା ମେକ୍ ଇନ୍ ଓଡ଼ିଶା 2025 କନ୍କ୍ଲେଭ୍ ଆୟୋଜନ କରାଯିବା। ବିକାଶ ନୂଆ ଜ୍ଞାନକୌଶଳର ଲଗାତାର ଜୈବ ବିବିଧତାର କ୍ଷୟ କାରଣରୁ ପୃଥିବୀ ତାପମାତ୍ରା ବଢ଼ୁଛେ। ଆଇବା ପିଢ଼ି ଲାଗି ଇଟା ବିପଦଜନକ ବୋଲି କେନ୍ଦ୍ର ପରିବେଶ ଜଙ୍ଗଲ ଆର୍ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ କହିଛନ୍। ଭୁବନେଶ୍ୱରରୁ ଗଲାକାଲି ହୋଇଥିବା ପୁନଶ୍ଚ ପୃଥିବୀ ସମ୍ମିଳନୀକୁ ଉଦ୍ଘାଟନ କରିକରି କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ପୃଥିବୀର ସୁରକ୍ଷା ଲାଗି ଭିନ୍ ଭିନ୍ ଜାଗାରୁ ବାହାରୁଥିବା ଅଙ୍ଗାରକାମ୍ଳ ଗ୍ୟାସ୍କେ ପୂରାପୂରି ଶୂନ କରବାର ଦରକାର ରହିଛି। ରାଜ୍ୟ ଖୁବ୍ ଜଲ୍ଦି ଜାତୀୟ ଶିକ୍ଷାନୀତି ଏନ୍ଇପି 2020 ଲାଗୁ ହେବାରକେ ଯାଉଛେ। ଏଥିଲାଗି ରାଜ୍ୟ ସରକାର ଗୋଟିଏ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତି ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ କହିଛନ୍ତି। ରାଜ୍ୟ ଉଚ୍ଚଶିକ୍ଷା ବ୍ୟବସ୍ଥାତି ଜାତୀୟ ଶିକ୍ଷାନୀତି 2020 ପ୍ରଣୟନ କରବାରକେ ନେଇକରି ରାଜ୍ୟର ଭିନ୍ ଭିନ୍ ସରକାରୀ ବିଶ୍ୱବିଦ୍ୟାଳୟ ତୟାରୀ ବାବଦେ ଗଲାକାଲି ଲୋକସେବା ଭବନର ଗୋଟିଏ ବୈଠକ ହୋଇଯାଇଛି। ଏ ବୈଠକଟି ଉଚ୍ଚଶିକ୍ଷା ମନ୍ତ୍ରୀ ଅଧ୍ୟକ୍ଷତା କରିକରି କହିଛନ୍ତି ଯେ ଏ ଶିକ୍ଷାନୀତି ଲାଗୁ ହେଲେ ଶିକ୍ଷା ବ୍ୟବସ୍ଥାତି ଦେଖାଦେଇଥିବା ସମସ୍ୟା ଆର୍ ଅଭାବକେ ଦୂର କରାଯାଇପାରବା, ସେନ୍ତା ଶିକ୍ଷାନୁଷ୍ଠାନମାନଙ୍କର ଭିତ୍ତିଭୂମି ଭିଲ୍ ମଜବୁତ ହେବା। ଆଉ 1-3 ହପ୍ତା ଭିତରେ ଏ ବାବଦେ ଉପରସ୍ତରଟି ଆଲୋଚନା କରାଯାଇକରି ରାଜ୍ୟ ଏନ୍ଇପି ଲାଗୁ କରାଯିବା ବୋଲିକରି ମନ୍ତ୍ରୀ କହିଛନ୍ତି। ଏ ବୈଠକଟି ଉତ୍କଳ ବିଶ୍ୱବିଦ୍ୟାଳୟ, ରେଭେନ୍ସା ବିଶ୍ୱବିଦ୍ୟାଳୟ, ସମ୍ବଲପୁର ବିଶ୍ୱବିଦ୍ୟାଳୟ, ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ସହିତ ଅଲଗା ବିଶ୍ୱବିଦ୍ୟାଳୟ କୁଲପତିମାନେ ଭାଗ ନେଇଥିଲେ। ରାଜ୍ୟ ହାଇସ୍କୁଲମାନଙ୍କେ ଖାଲି ପଡ଼ିଥିବାର ଶିକ୍ଷକ ପଦବୀ ବହୁତ ଜଲ୍ଦି ପୂରଣ ହେବା, ଏଥିଲାଗି ବିଦ୍ୟାଳୟ ଆର୍ ଗଣଶିକ୍ଷା ବିଭାଗ ତରଫ ପ୍ରକ୍ରିୟା ମୂଲ ହୋଇଛି। ଜିଲ୍ଲା ଶିକ୍ଷାଧିକାରୀମାନଙ୍କୁ ସ୍କୁଲମାନଙ୍କେ ଖାଲି ଥିବାର ଶିକ୍ଷକ ପଦବୀ ବାବଦେ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକଙ୍କୁ ରିପୋର୍ଟ ଦେବାରକେ ବିଭାଗ ତରଫ କୁହାଯାଇଛି। ଏହି ନିଯୁକ୍ତି କରବାର ଦାୟିତ୍ୱ ଓଡ଼ିଶା ଷ୍ଟାଫ୍ ସିଲେକ୍ସନ କମିଶନ ଓଏସ୍ଏସ୍ସିକେ ଦିଆଯାଇଛି। ନିଯୁକ୍ତି 2 ବର୍ଷ ତକ ଶିକ୍ଷକମାନଙ୍କୁ ପ୍ରୋବେସନ ପିରିୟଡ୍ ରଖାଯିବା, ଏତା ଋତୁରୁ ସେମାନଙ୍କ ଯୋଗ୍ୟତା ଦେଖିକରି ନିୟମିତ କରାଯିବା। ଏ ବାବଦେ ବିଦ୍ୟାଳୟ ଆର୍ ଗଣଶିକ୍ଷା ବିଭାଗ ତରଫ ଗୋଟିଏ ସଂକଳ୍ପ ପତ୍ର ବାହାରିଛି। ଆଜ ଦଶହରା ମାସର ଉଜ୍ଜଲ ପ୍ରଖର ପ୍ରତିପଦା ତିଥିନୁ ରାଜ୍ୟର ସବୁ ଶକ୍ତିପୀଠମାନଙ୍କେ ମା' ଦୁର୍ଗାଙ୍କ ନବରାତ୍ରୀ ପୂଜା ମୂଲ ହେଉଛି। ଏ ଅବସରରେ ସମ୍ବଲପୁର ମା' ସମଲେଶ୍ୱରୀ, ପାଟନେଶ୍ୱରୀ, ସୁବର୍ଣ୍ଣପୁରର ସୁରେଶ୍ୱରୀ, ନୂଆପଡ଼ାର ରକ୍ତାମ୍ବରୀ, କଳାହାଣ୍ଡିର ମାଣିକେଶ୍ୱରୀ, ବଲାଙ୍ଗୀରର ସମଲେଶ୍ୱରୀ, ପାଟନାଗଡ଼ର ପାଟନେଶ୍ୱରୀ ଆର୍ ଉନିଆ ଶକ୍ତିପୀଠମାନଙ୍କେ ସ୍ୱତନ୍ତ୍ର ପୂଜା ମୂଲ ହେବା। ସମ୍ବଲପୁରର ଶ୍ରୀ ଶ୍ରୀ ସମଲେଶ୍ୱରୀ ମନ୍ଦିରନୁ ମା' ଧବଳମୁଖୀ ବେସ୍ତି ଦର୍ଶନ ଦେଉଛନ୍। ଏ ଦର୍ଶନକେ ଗଙ୍ଗା ଦର୍ଶନ ଭିଲ୍ କୁହାଯାଏସି। ଧାରିଜ ହୋଇଥିବାର ନୀତି ନିର୍ଘଣ୍ଟ ଅନୁସାରେ ସକାଳର 5 ବଜେନୁ ମା' ସମଲେଶ୍ୱରୀଙ୍କର ଧବଳମୁଖୀ ଦର୍ଶନ ମୂଲ ହୋଇଛି। ଭୋଗ ଲାଗି ଦିନର 11:55 5:30 ତକ ଦର୍ଶନ ବନ୍ଦ ରହିବା, ସେନ୍ତା ସଞ୍ଜବେଳାର 7:45 8:30 ତକ ସନ୍ଧ୍ୟା ଆଳତି ଲାଗି ସାଧାରଣ ଲୋକେ ମା'ଙ୍କର ଦର୍ଶନ ନାଇଁ କରିପାରନ୍। ଏଣୁ ଜଣାଇ ଦିଆଯାଇପାରେ ଯେ ମା' ଧବଳମୁଖୀ ବେସ୍ତି ଆବାକାଲି ତକ ଦର୍ଶନ ଦେବେ। କଳାହାଣ୍ଡି ଜିଲ୍ଲା ଥୁଆମୁଲା ରାମପୁର ବ୍ଲକର ସାଇ ସୁର୍ଣ୍ଣିଠାରେ ଥିବା ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭର୍ଚୁଆଲ୍ ମୋଡ୍ରେ ଉଦ୍ଘାଟନ କରିଛନ୍ତି। ଏହି ଅବସରରେ ହୋଇଥିବା କାର୍ଯ୍ୟକ୍ରମଟି କଳାହାଣ୍ଡି ସାଂସଦ ମାଳବିକା ଦେବୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଦେବଗଡ଼ ଜିଲ୍ଲା ଶିକ୍ଷା ବିଭାଗ ତରଫ ଇନ୍ଦିରା ଗାନ୍ଧୀ ଷ୍ଟାଡିୟମ୍ଠାରେ ଜିଲ୍ଲାସ୍ତରୀୟ ବିଦ୍ୟାଳୟ ସମୂହ ଖେଳକୁଦ ପ୍ରତିଯୋଗିତା ଗଲାକାଲି ଉଦ୍ଘାଟିତ ହୋଇଛି। ଏହି ଉତ୍ସବଟି ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ରେବେକା ବିଲୁଙ୍ଗ ଯୋଗ ଦେଇକରି ଛାତ୍ରଛାତ୍ରୀମାନଙ୍କୁ କ୍ରୀଡ଼ା କ୍ଷେତ୍ରଟି ଆଗକେ ବଢ଼ିକରି ନାଁ କରବାରକେ ପରାମର୍ଶ ଦେଇଥିଲେ। ବରଗଡ଼ ଲେଙ୍ଗୁ ମିଶ୍ର ଷ୍ଟାଡିୟମ୍ରୁ ଚାଲିଥିବା ଆନ୍ତଃ ଜିଲ୍ଲା ସାହାଣୀ କପ୍ ଫୁଟବଲ ଟୁର୍ଣ୍ଣାମେଣ୍ଟ ବରଗଡ଼ ଦଲ ସେମିଫାଇନାଲ୍ଟି ପହଞ୍ଚିଛି। ଗଲାକାଲି ହୋଇଥିବା ମ୍ୟାଚ୍ଟି ବରଗଡ଼ ଦଲ 3-1 କନ୍ଧମାଳ ଦଲକେ ହରାଇଥିଲେ। ଏବେ 4 ତାରିଖ ଦିନ ବରଗଡ଼ ଆର୍ ରାଉରକେଲା ଭିତରେ ସେମିଫାଇନାଲ୍ ମ୍ୟାଚ୍ ହେବା ବୋଲିକରି ସୂଚନା ମିଳିଛି। ଦକ୍ଷିଣ ପୂର୍ବ ବାଂଲାଦେଶ ଆରି ତାର ଆଖପାଖର ଇଲାକାନୁ ଗୋଟିଏ ଘୂର୍ଣ୍ଣିବଲୟ ହୋଇଛି। ଏବେ 4 ତାରିଖ ତକ ଉତ୍ତର ବଙ୍ଗୋପସାଗରକେ ଲାଗି କରିଥିବା ପଶ୍ଚିମବଙ୍ଗ ଆର୍ ଉତ୍ତର ଓଡ଼ିଶାର ସମୁଦ୍ର ଖଣି ଇଲାକାନ ଲଘୁଚାପ ହେବାର ସମ୍ଭାବନା ରହିଛି ବୋଲି ଆଇଏମ୍ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ଅନୁମାନ କରିଛନ୍ତି। ସେ କହିଛନ୍ତି ଯେ ଏଛେନ୍ ପ୍ରଶାନ୍ତ ମହାସାଗରନୁ ଏଲ୍ନିନୋ ସ୍ଥିତି ନ୍ୟୁଟ୍ରାଲ୍ ରହିଛି, ଅକ୍ଟୋବର କି ନଭେମ୍ବରନୁ ଲାନିନା ସ୍ଥିତି ରହିପାରେ। ଏତା ପ୍ରଭାବଟି ଉତ୍ତର ଭାରତନୁ ସ୍ୱାଭାବିକ ଠାନୁ କମ୍ ତାପମାତ୍ରା ରହିବା ସେନ୍ତା ଡପ୍ଲର ରାଡାର ଲାଗି ଅର୍ଡର ଦିଆସରିଛି। 2025 ତକ ସମ୍ବଲପୁର ଆର୍ ବାଲେଶ୍ୱରନୁ ଏହି ରାଡାର ଲଗାଯିବା ବୋଲିକରି ସେ କହିଛନ୍। ଏସିନି ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବେଲର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02।